दाय कृष्णराम श्री जगन्नाथोदारायणराधाष्णी जय श्री सीताराम हनुमान जी पात्र निवेदन करी शिल गुरुदेव श्री श्रीमद भक्ति सर्वदा स्वामी गुरु महाराज पादपद्मन अर्पण निवेदन करी ईश्वर प्रतिष्ठाचार्य श्री श्रीमदेश भक्ति वेदांत संतर गोपाल महाराज पादपद्मन अर्पण निवेदन करी अली पवित्र दिवस रे श्री श्रीमद जगन्नाथ दास महाराज और रसिकानंद प्रभु त्रिभाव तिथि पादपद्मन अर्पण निवेदन करी समस्त साधु गुरु वैष्णव तथा उपस्थ वैष्णव साधु मातृंद अर्पण निवेदन करी आज आम श्रीमद्भागवत दशम स्कंद तेतीस अध्याय श्लोक तीन कथ आरंभ करवा आम गत काली कथा विश्राम देते भगवान जो पुनः आविर्भाव है रास स्थल जमुना पुलिन से लीला सब चलते तेणु बर्तमान गत रासोत्सव आरंभ हम गत काली आम श्लोक आवृत्ति करते आवृत्तिवा रासोत्सव संप्रभृत गोपी मंडल मंडिता जोगेश्वरेण कृष्णेन तासां मध्ये द्वयोर्द्वयो प्रविष्टेन गृहीतानां कंठेषु निकटं स्त्रियः जंगमणि रणभस्ता स्तावत् विमान शतसंकुलं दीपोकसां सदाराण औत्सुक्या परुतात्मनम् ରାସୋତ୍ସବ ସମ୍ପ୍ରଭୁତ୍ୱ ବର୍ତ୍ତମାନ ରାସୋତ୍ସବ ଆରମ୍ଭ ହେଲା ଆରମ୍ଭ ହେଲା ଗୋପୀ ମଣ୍ଡଳ ମଣ୍ଡିତ ତିନିଶହ କୋଟି ଗୋପୀ ଏଇଭଳି ଭାବରେ ମଣ୍ଡଳରେ ଯୋଗେଶ୍ୱରେଣ କୃଷ୍ଣେଣ ଭଗବାନ କୃଷ୍ଣ ହେଉଛନ୍ତି ଯୋଗେଶ୍ୱର ସବୁକିଛି ତାଙ୍କର ଶକ୍ତି ରହିଛି ତେଣୁ ତାସଙ୍ଗ ମଧ୍ୟ ଦ୍ୱୟଦ୍ୱୟ ଦୁଇ ଜଣଙ୍କ ମଧ୍ୟରେ ଜଣେ କୃଷ୍ଣ ବା ଦୁଇ ଜଣଙ୍କ କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ ଏଇଭଳି ଭାବରେ ଦୁଇ ଜଣ ରହିଛନ୍ତି ଭଗବାନ ଯୋଗେଶ୍ୱର ସେ ନିଜକୁ ବିସ୍ତାର କଲେ ଯେତିକି ସଂଖ୍ୟକ ଗୋପୀ ଥିଲେ ସେତିକି ସଂଖ୍ୟକ ଭଗବାନ ହୋଇଗଲେ ତେଣୁ ଏଇଭଳି ଭାବରେ ରାସୋତ୍ସବ ଆରମ୍ଭ ହେଲା ତେଣୁ ପ୍ରବିଷ୍ଟେନ ଗୃହୀତାନ କଣ୍ଠେ ସୋ ନିକଟଂ ସ୍ତ୍ରୀ ତେଣୁ ତାଙ୍କର କଣ୍ଠକୁ ଧାରଣ କରିକି ଭଗବାନ ସେଠି ପ୍ରବିଷ୍ଟ ହେଲେ ତାଙ୍କ ନିକଟରେ ସ୍ତ୍ରୀ ଗୋପୀମାନଙ୍କ ନିକଟରେ ସେ ଏଇଭଳି ଭାବରେ ରହିକରି ନୃତ୍ୟ ଆରମ୍ଭ ହେଲା ରାସୋତ୍ସବ ଆରମ୍ଭ ହେଲା ତେଣୁ ଜନ୍ ମନିଏରନ୍ ଯାହାଙ୍କୁ ମନ୍ୟର ନଭ ତାବତ୍ ବିମାନ ଶତସଂକୁଳମ ତେଣୁ ସେହି ସମୟରେ ଆକାଶରେ ଶହ ଶହ ବିମାନ ଆସି ପହଞ୍ଚିଗଲା ଦିବୋକସାମ ଦେବତା ଦେବଲୋକରେ ଯେଉଁମାନେ ରହନ୍ତି ସେମାନେ ଦିବୋକସାମ ଏମାନେ ସବୁ ଧାରାଣାମ ତାଙ୍କ ସ୍ତ୍ରୀମାନଙ୍କ ସହିତ ଔତ୍ସୁକ୍ୟ ଅପ୍ରଭୁତ ଆତ୍ମାନାମ ଅତି ବହୁତ ଆଗ୍ରହରେ ଏଇ ଲୀଳାକୁ ସେମାନେ ଦେଖୁଛନ୍ତି ଔତ୍ସୁକ ଅପହୃତ ଆତ୍ମାନ ତାଙ୍କ ମନ ସେଥିରେ ଆକୃଷ୍ଟ ହୋଇଯାଇଛି ଅପହୃତ ହୋଇଯାଇଛି ମନ ଏଭଳି ସୁନ୍ଦର ନୃତ୍ୟ ରହିଛି ସୁନ୍ଦର ଦୃଶ୍ୟ ରହିଛି ସେ ଦୃଶ୍ୟ ଦେଖିବା ପାଇଁ ତାକୁ ସୁଯୋଗ ମିଳିଲା ଭଗବାନ ଯେତେବେଳେ ଆସନ୍ତି ଏଇଭଳି ଭାବରେ ଅନେକ ଲୀଳା କରନ୍ତି ଏବଂ ସବୁଠାରୁ ଶ୍ରେଷ୍ଠ ଲୀଳା ଭଗବାନଙ୍କର ଏହି ରାସ ଲୀଳା ଯାହାକି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଜୟ ଜୟ ଜଳରସ ସର୍ବରସ ସାର ପରକ୍ଷିଆ ଭାବେ ବ୍ରଜତି ପ୍ରଚାର ଇଏ ଯେଉଁ ପରକ୍ଷିଆ ରସ ଭଗବାନ ଯେଉଁ ରାସ ଲୀଳା କରୁଛନ୍ତି ଏଇଟା ହେଉଛି ଶ୍ରେଷ୍ଠ ରସ ଭଗବାନଙ୍କର ଯେତେ ରସ ସବୁ ରସର ଆଧାର ସେ ହେଉଛନ୍ତି ତେଣୁ ଏଇଟା ହେଉଛି ଶ୍ରେଷ୍ଠ ରସ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇଟାକୁ ବର୍ଣ୍ଣନା କରିଛନ୍ତି ଗାନ କରିଛନ୍ତି ତେଣୁ ଭଗବାନଙ୍କର ଯେଉଁ ଏଗାର ବର୍ଷ କାଳ ଲୀଳା କରିଥିଲେ ବୃନ୍ଦାବନରେ ଅନେକ ଲୀଳା ଭଗବାନ କରିଛନ୍ତି। ଛୋଟ ପିଲାଦିନଠୁ ଏମିତିକି ମାଆଙ୍କ ଗର୍ଭରେ ଥିଲାବେଳେ ମଧ୍ୟ ସବୁ ଲୀଳା କରିଛନ୍ତି। ମାଆଙ୍କ ଗର୍ଭରେ ଥିଲାବେଳେ ସବୁ ଦେବତାମାନେ ଆସି ତାଙ୍କୁ ସ୍ତୁତି କରିଛନ୍ତି ଏବଂ ଏ 11 ବର୍ଷ ପାଖାପାଖି ଭଗବାନ ଯେଉଁ ସବୁ ଲୀଳା କଲେ ସେ ଲୀଳା ଭିତରେ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା। ତେଣୁ ଏଠି ଯେଉଁ ରହିଛନ୍ତି ଏଠି କୁହାଯାଉଛି 3 ନମ୍ବର ଶ୍ଳୋକରେ ଯୋଗେଶ୍ୱରଣ ଯୋଗେଶ୍ୱର ବୋଲି କୁହାଗଲା। ଯୋଗେଶ୍ୱର କହିଲେ ଅଚିନ୍ତ୍ୟ ଶକ୍ତି ରହିଛି, କିଛି ତାଙ୍କର ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଏଠି ଯେଉଁ କୁହାଗଲା ଯେ ଯୋଗେଶ୍ୱରଣ କୃଷ୍ଣ ଆକାଶରେ ସବୁ ଦିବୁକ ସା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଦେବତା ହେଉଛନ୍ତି କିଏ ନା ବ୍ରହ୍ମା ଶିବ ଏବଂ ଇନ୍ଦ୍ର ଇତ୍ୟାଦି ଅନ୍ୟ ଦେବତାମାନେ ଏମାନେ ସବୁ ଏଇ ଲୀଳାକୁ ଦେଖିବା ପାଇଁ ଉପସ୍ଥିତ ହୋଇଗଲେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଗବାନ ମାଧବ ପ୍ରତ୍ୟେକ 2 ଜଣ ଗୋପୀଙ୍କ ମଝିରେ ଅବସ୍ଥାନ କଲେ ଏବଂ ଭଗବାନଙ୍କ ପ୍ରକାଶିତ 2 ରୂପର ମଧ୍ୟରେ ଜଣେ ଗୋପୀ ଅବସ୍ଥାନ କଲେ। 2 ଗୋପୀଙ୍କ ମଧ୍ୟରେ ଜଣେ କୃଷ୍ଣ ଆଉ ଅନ୍ୟ ପ୍ରକାର ଦେଖିଲେ 2 କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ। ଏଇଭଳି ଭାବରେ ଯୋଗେଶ୍ୱର ନିଜକୁ ବିସ୍ତାର କଲେ ଶ୍ରୀ ଭଗବାନ ଆଉ ଦେବକୀ ପୁତ୍ର ଶ୍ରୀକୃଷ୍ଣ ମଧ୍ୟ ସେଇ ବୃତ ମଝିରେ ଉପସ୍ଥିତ ହୋଇ ଗାନ କଲେ ଓ ବଂଶୀ ବଜାଇଲେ। ଏ ରାସ ନୃତ୍ୟ ଆରମ୍ଭ ହେଲା, ଗାନ କଲେ ଓ ବଂଶୀ ବଜାଇଲେ। ବିଶ୍ୱନାଥ ଚକ୍ର ଠାକୁର ମନୋଯୋଗ ଆକର୍ଷଣ କରି ବର୍ଣ୍ଣନା କରିଛନ୍ତି ଗୋପୀମାନେ ପ୍ରେମୋନ୍ମତ ହୋଇ ହୃଦୟଙ୍ଗମ କରିବାକୁ ଅପାରଗ ଥିଲେ ଯେ ଶ୍ରୀକୃଷ୍ଣ ନିଜକୁ ବିସ୍ତାର କରିବା ମାଧ୍ୟମରେ କେବଳ ସ୍ୱୟଂ ସେମାନଙ୍କୁ ପ୍ରତ୍ୟେକଙ୍କ ସହିତ ନୃତ୍ୟ କରୁଥିଲେ। ଏ ଗୋପୀମାନେ ଏଇସବୁ ଜାଣିପାରିନଥିଲେ ଯେ ଭଗବାନ କୃଷ୍ଣ ଏଭଳି ନିଜକୁ ବିସ୍ତାର କରିଛନ୍ତି। ସେ ଭାବୁଛନ୍ତି ଆମ ମୋରି ପାଖରେ ରହିଛନ୍ତି କୃଷ୍ଣ, ଏ ଭଗବାନଙ୍କ ଅଚିନ୍ତ୍ୟ ଶକ୍ତିରେ ତାଙ୍କର ବୁଦ୍ଧି ଏଇଭଳି ଭାବରେ ମୋହିତ ହୋଇଥିଲା। ପ୍ରତ୍ୟେକ ଗୋପୀ କୃଷ୍ଣଙ୍କର ଗୋଟିଏ ମାତ୍ର ପ୍ରକାଶ ଦର୍ଶନ କରୁଥିଲେ କିନ୍ତୁ ଶାସ୍ତ୍ରୀୟ ଦେବତାମାନେ ସେମାନଙ୍କ ବିମାନରୁ ରାସ ନୃତ୍ୟ ଦର୍ଶନ ସମୟରେ କୃଷ୍ଣଙ୍କର ସମସ୍ତ ବିଭିନ୍ନ ପ୍ରକାର ଦର୍ଶନ କରି ସମ୍ପୂର୍ଣ୍ଣ ବିସ୍ମିତ ହୋଇଥିଲେ। ଗୋପୀମାନେ ଦେଖୁଥିଲେ ଜଣିଏ କୃଷ୍ଣ, ଆଉ କେହି ନାହାନ୍ତି, ମୋ ପାଖରେ ସେ ରହିଛନ୍ତି। କିନ୍ତୁ ଦେବତାମାନେ ସବୁ ଦେଖୁଥିଲେ କେମିତି କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଇଏ ଭଗବାନଙ୍କ ଯୋଗେଶ୍ୱର ଏଇଭଳି ଭାବରେ ଅଚିନ୍ତ୍ୟ ଶକ୍ତି ରହିଛି ଭଗବାନଙ୍କର। ତେଣୁ ଏଇଭଳି ଭାବରେ ତତୋ ଦୁନ୍ଦୁ ଭୟୋ ନେଦୁ ନିପେତୁ ପୁଷ୍ପପୁଷ୍ଟେ ଜଗୁର୍ ଗନ୍ଧର୍ବତେ ଶାସ୍ତ୍ରିକାସ୍ତୋଷ ଯଶୋମଳମ୍। ତେଣୁ ତତୋ ସେହି ସମୟରେ ଦୁନ୍ଦୁଭୟ ନେଦୁ ଆକାଶରେ ଦୁନ୍ଦୁ ବି ସବୁ ନାଦ କରାଗଲା ଦୁନ୍ଦୁଭୟ ନେଦୁ ଏବଂ ନିପେତୁ ପୁଷ୍ପପୃଷ୍ଟୟ ଏବଂ ଆକାଶରେ ସବୁ ଦେବତାମାନେ ପୁଷ୍ପ ସବୁ ଆଣିକି ଆସିଥିଲେ ପୁଷ୍ପପୃଷ୍ଟି କରିବା ପାଇଁ ଲାଗିଲେ ସେଇ ରାସଲୀଳା ସ୍ଥଳରେ ଏବଂ ଜଗୁ ଗନ୍ଧପତେହ ଗନ୍ଧର୍ବାଣାମ ଚିତ୍ରରଥ ଏଇଭଳି ଭାବରେ ଅନେକ ଗନ୍ଧର୍ବ ରହିଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଚିତ୍ରରଥ। ଭଗବତ ଗୀତା ଦଶମ ଅଧ୍ୟାୟ କହିଲେ ଆମେ ଆଜି ସକାଳେ କହୁଛେ ନାରଦ ମଧ୍ୟ ଜଣେ ଗନ୍ଧର୍ବ ଥିଲେ। ଏଇଭଳି ଭାବରେ ବହୁତ ସୁନ୍ଦର ସେମାନେ ଗାନ କରନ୍ତି ଗନ୍ଧର୍ବ, ଗାନ୍ଧର୍ବିକ ବିଦ୍ୟା ବୋଲି କୁହାଯାଏ, ବହୁତ ସୁନ୍ଦର ଗାନ କରନ୍ତି। ତେଣୁ ଜଗୁ ଗନ୍ଧର୍ବ ପତେ ଗନ୍ଧର୍ବ ମୁଖ୍ୟମାନେ ଯେଉଁମାନେ ଥିଲେ ସେମାନେ ସବୁ ସଙ୍ଗୀତ ଗାନ କରିବା ପାଇଁ ଆରମ୍ଭ କଲେ ଯୋଗୁ ଗନ୍ଧର୍ବ ପତେ ଏବଂ ଶାସ୍ତ୍ରିକା ତା ଦଶୋମଳ ଖାଲି ଯେ ଏକୁଟିଆ ଗାନ କଲେ ତା ନୁହେଁ, ତାଙ୍କ ସ୍ତ୍ରୀମାନଙ୍କ ସହିତ ଶାସ୍ତ୍ରିକା ତତ୍ ଯଶୋ ଅମଳ ଭଗବାନଙ୍କ ଯଶ ହେଉଛି ଅମଳ। ଅମଳ କହିଲେ ଏ ତ୍ରିଗୁଣର ଉର୍ଦ୍ଧ୍ୱରେ ଭଗବାନ ଉତ୍ତମ ଶ୍ଳୋକ ବୋଲି ତାଙ୍କୁ କୁହାଯାଏ। ଭଗବାନଙ୍କ ଯଶ ଯେଉଁମାନେ ଗାନ କରନ୍ତି ସେମାନେ ତ୍ରିଭୁବନକୁ ପବିତ୍ର କରିଦିଅନ୍ତି, ଭଗବାନ ଯଶ ପବିତ୍ର ଯଶ ଅମଳ, ଏଥିରେ କୌଣସି ମଳ ନାହିଁ। ଏଥିରୁ ଆମେ ଜାଣିବା ଭଗବାନ ରାସଲୀଳା କେତେ ପବିତ୍ର ପବିତ୍ର କଥା, ପବିତ୍ର ଲୀଳା ଭଗବାନଙ୍କର। ଏଇଟାକୁ ଯେଉଁମାନେ ଶୁଣିବେ ତାଙ୍କର କାମ ରୋଗ ଦୂର ହୋଇଯିବ, ଏଇ ଅଧ୍ୟାୟରେ କହିବେ ସୁଖଦେବ ଗୋସ୍ୱାମୀ କହିବେ। ତେଣୁ ଶାସ୍ତ୍ରିକା ତ ଯଶୋ ଅମଳ ଭଗବାନଙ୍କ ଯଶ ଯେଉଁ ରହିଛି ସବୁବେଳେ ପାଇଁ ରହିଛି ଭଗବାନ ଯଶ। ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ତାଙ୍କର ଯଶ, ଭଗବାନ ଏଭଳି ଯଶ ବିସ୍ତାର କରିଛନ୍ତି, ସବୁବେଳ ପାଇଁ ରହିବ ଭଗବାନଙ୍କ ଯଶ। ତେଣୁ ଏ ଅମଳ ଯଶ ଗନ୍ଧର୍ବମାନେ ଗାନ କରିବା ପାଇଁ ଆରମ୍ଭ କଲେ ତାଙ୍କ ସ୍ତ୍ରୀମାନଙ୍କ ସହିତ ଆକାଶରେ। ସେ ତଳକୁ ଆସୁନାହାନ୍ତି, ସେ ଆକାଶରେ ରହିକି ସେଠି ଗାନ କରୁଛନ୍ତି। ତାବତ୍ ଶବ୍ଦର ଅର୍ଥରେ ସୁଦର୍ଶନ କହୁଛନ୍ତି ତତ୍କ୍ଷଣ, ସେଇ କ୍ଷଣ ଯେତେବେଳେ ଭଗବାନ ନୃତ୍ୟ ଆରମ୍ଭ କଲେ ସେହି ସମୟରେ ସେଠି ଏଇଭଳି ଭାବରେ ଦେବତାମାନେ ପୁଷ୍ପବୃଷ୍ଟି କଲେ ଏବଂ ଅନ୍ଧାରମାନେ ସବୁ ତାଙ୍କ ସ୍ତ୍ରୀମାନଙ୍କ ସହିତ ଭଗବାନ ଯଶକୁ ଗାନ କରିବା ପାଇଁ ଆରମ୍ଭ କଲେ। ତେଣୁ ଏଠି କୁହାଯାଉଛି ଯେ ଶ୍ରୀକୃଷ୍ଣଙ୍କ ରାସ ନୃତ୍ୟର ମହିମା ଶୁଦ୍ଧ ଚିନ୍ମୟ ଓ ଆନନ୍ଦମୟ ଅଟେ। ବ୍ରହ୍ମାଣ୍ଡର ସମ୍ପଦ ସମୂହ ପରିଚାଳନା ଦାୟିତ୍ୱରେ ଥିବା ସ୍ୱର୍ଗର ଦେବତାମାନେ ହର୍ଷର ସହିତ ରାସ ନୃତ୍ୟକୁ ପରମ ଧର୍ମୀୟ ଘଟଣା ବୋଲି ଗ୍ରହଣ କରିଥିଲେ, ଯାହା ଆମମାନଙ୍କ ଜଡ଼ ଜଗତର ପ୍ରଣୟର ବିକୃତ ପ୍ରତିଫଳନ ଭିନ୍ନ ଅଟେ। ଭୌତିକ ଜଗତରେ ଯେଉଁ ଆକର୍ଷଣ ରହିଛି, କାମ ଆକର୍ଷଣ ରହିଛି, ଏଠାର ଭିନ୍ନ ଏଇଟା ଦିବ୍ୟ। ତେଣୁ ଏଭଳି ଭାବରେ ପଞ୍ଚମ ଶ୍ଳୋକର ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ବହୁତ ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, 60,000 ମୁନି ସେମାନେ ଶ୍ରବଣ କରୁଛନ୍ତି ପରୀକ୍ଷିତ ମହାରାଜଙ୍କ ସହିତ। ତେଣୁ ସେଇ ଯେଉଁ ରହିଛି ଶରତ ପୂର୍ଣ୍ଣିମାର ରାତ୍ରିର କଥା, ସେସବୁ ବର୍ଣ୍ଣନା ଚାଲିଛି। 29 ଅଧ୍ୟାୟରୁ ଆରମ୍ଭ କରିକିରି 33 ଅଧ୍ୟାୟ, 5 ଅଧ୍ୟାୟରେ ଚାଲିଛି କଥା। ତେଣୁ ଏଠି କହୁଛନ୍ତି ବଳୟାନାଂ ନୃପୁରାଣାଂ କିଙ୍କିଣୀନାଂ ଚ ଯୋଷିତାଂ ସ ସପ୍ରିୟାଣାମ ଅଭୁତ ଶବ୍ଦ ତୁମୂଳ ରାସ ମଣ୍ଡଳେ। ବହୁତ ତୁମୂଳ ଶବ୍ଦ ହେଲା, 300 crore ଗୋପୀ କ'ଣ କ'ଣ ହେଲେଣି। ତେଣୁ ବଳୟାଣା ନୁପୁରାଣା, ତାଙ୍କର ବଳୟ ସବୁ ରହି ଚୁଡ଼ି ବଳୟାଣ ନୁପୁରାଣା ନୁପୁରାଣ ଦେଇ କହୁନୁ ଡିକ୍ଲାଇନ୍ କରିଦେବ ବଳୟାଣା ନୁପୁରାଣା ହସ୍ତରେ ଯେଉଁ ଚୁଡ଼ି ପିନ୍ଧିଛନ୍ତି ଏବଂ ପାଦରେ ନୁପୁର ଲଗେଇଛନ୍ତି ଏବଂ କିଙ୍କିଣୀ କିଙ୍କିଣୀ କହିଲେ ପଟିଭୂଷଣ ଘୁଙ୍ଗୁରୁ ଏସବୁ ଯୋଶିତା ଯେଉଁ ଗୋପୀମାନେ ସବୁ ରହିଛନ୍ତି ତାଙ୍କର ସପ୍ରିୟାଣାମ ଆଭୁତ ଶବ୍ଦ ତୁମୂଳ ରାସମଣ୍ଡଳେ। ରାସମଣ୍ଡଳରେ ଏ ପ୍ରିୟାମାନଙ୍କର ଭଗବାନଙ୍କ ପ୍ରିୟାମାନେ ଯେଉଁ ରହିଛନ୍ତି ସେଇଥିରୁ ତାଙ୍କର ହସ୍ତରେ ଯେଉଁ ଚୁଡ଼ି ରହିଛି, ପାଦରେ ନୁପୁର ରହିଛି, ପଟିରେ କିଙ୍କିଣୀ ରହିଛି, ଏଥିରୁ ତୁମୂଳ ଶବ୍ଦ ହେଲା। ଶବ୍ଦ ତୁମୂଳ ଭାବେ ଯେମିତି ଭଗବତ ଗୀତାରେ କୁହାହେଲା ଶଙ୍କନାହାର ଯେଉଁ ହେଲା ତୁମୂଳ ଶବ୍ଦ ହେଲା, ସେଇଭଳି ଭାବରେ ସପ୍ରିୟାଣାମ ଅଭୁତ ଶବ୍ଦ ତୁମୂଳ ରାସମଣ୍ଡଳେ। ଏମିତିକି ତୁମୂଳ ପାଇବା ଉଦ୍ଦେଶ୍ୟ ଦେବତାମାନେ ସବୁ ଶୁଣୁଛନ୍ତି, ସେଇଟା ସେ ଶବ୍ଦକୁ ଶୁଣୁଛନ୍ତି। ତେଣୁ ଏଠି କୁହାଯାଉଛି ଶ୍ରୀଦେବସ୍ୱାମୀ କହୁଛନ୍ତି ତତ୍ତ୍ୱସ୍ୟ ଭଗବତଃ ଶ୍ରୀକୃଷ୍ଣସ୍ୟ ଅମଳଂ ନିର୍ମଳଂ ଯଶୋ ଯଗୁ ଯଶୋ ଯଗୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏବଂ ଦେବକୃତ ଉତ୍ସମୁକ୍ତ ରାସଯୋଗ୍ୟ ବାଦ୍ୟ ଗୀତାଦି ବକ୍ତୁ ଆଦୌ ବାଦ୍ୟମାହ। ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କଲାଗଲା ଦେବତାମାନେ ଦୁନ୍ଦୁଭି ଇତ୍ୟାଦି ନାଦ କଲେ ପୁଷ୍ପବୃଷ୍ଟି କଲେ, ତେଣୁ ଏ ଶ୍ଳୋକରେ କୁହାଯାଉଛି ବର୍ତ୍ତମାନ ଯେଉଁ ରହିଛି ଦେବତାମାନଙ୍କର ଉତ୍ସବ ପାଳନ ହେଲା ପରେ ବର୍ତ୍ତମାନ ଏ ରାସଯୋଗ୍ୟ ବାଦ୍ୟ ଗୀତାଦି ବକ୍ତୁ ବାଦ୍ୟ ଗୀତ ଇତ୍ୟାଦି ସବୁ ରାସଲୀଳାରେ ସବୁ ବର୍ଣ୍ଣନା କରାଯାଉଛି। ଏ ଯେଉଁ ବାଦ୍ୟ ବା ଏ ଯେଉଁ ଗୋପୀମାନଙ୍କର ଯେଉଁ କିଙ୍କିଣୀ ଇତ୍ୟାଦି ସବୁ ରହିଛି ବାଦ୍ୟ ବାଜୁଛି ଏବଂ ଭଗବାନ ତ ବଂଶୀବାଦନ କରୁଛନ୍ତି, ତେଣୁ ଏହିସବୁ କଥା ବର୍ଣ୍ଣନା କରାଯାଉଛି। ତେଣୁ ତାପରେ ଶ୍ଳୋକ କୁହାଯାଉଛି 6 ଶ୍ଳୋକରେ ତତ୍ରାତି ସୁଶୁଭେତାଭି ଭଗବାନ ଦେବକୀ ସୁଧ ମଧ୍ୟେ ମଣିନାଂ ହୈମାନାଂ ମହାମରକତୋ ଯଥା। ତତ୍ର ଅତି ସୁଶୁଭେ ତାଭି, ତତ୍ର ସେଠାରେ କ'ଣ ହେଲା ଅତି ସୁଶୁଭେ ଅତ୍ୟନ୍ତ ଦୀପ୍ୟମାନ ଚନ୍ଦ୍ରରାତି ଶରତଚନ୍ଦ୍ର ରାତ୍ରିର କଥା, ତାହାକୁ ଭଗବାନ ଦେବକୀ ସୁତ, ସେ ଭଗବାନ କୃଷ୍ଣ, ସେ ଭଗବାନ ଏବଂ ଦେବକୀ ସୁତ, ଦେବକୀ ସୁତ କହିଲେ ଯଦିଓ ସିଏ ଯଶୋଦାଙ୍କର ସୁତ ବୃନ୍ଦାବନ ଲୀଳା କରୁଛନ୍ତି, କିନ୍ତୁ ଏଠି ଦେବକୀ ସୁତ କାହିଁକି କହିଲେ ସୁଖଦେବ ଗୋସ୍ୱାମୀ? ଆମେ ଚିହ୍ନିବା ଟୀକାରେ କ'ଣ କୁହାଯାଇଛି, ଦେବକୀ ସୁତ ତେଣୁ ମଧ୍ୟେ ମଣିନାମ ହୈ ମହାନାମ, ଯେମିତି ସୁନା ଦୁଇ ମଧ୍ୟରେ ମଣିନାମ ହୈ ମହାନାମ, ହୈମ କହିଲେ ସୁନା, ସୁନାରେ ଯେମିତି ମଣି ରହିଲେ ଯେଉଁଭଳି ଭାବରେ ସୁବା କହେ ସେହିଭଳି ଭାବରେ ମହାମରକତ ମଣି, ଭଗବାନ କୃଷ୍ଣ ହେଉଛନ୍ତି ମରକତ ମଣି ଭଳି, ଏମାନେ ହେଉଛନ୍ତି ବହୁତ ସୁନ୍ଦର ସ୍ୱର୍ଣ୍ଣ ଭଳି ରହିଛନ୍ତି, ତାଙ୍କ ରୂପ ରହିଛି, ତେଣୁ ସ୍ୱର୍ଣ୍ଣ ମଧ୍ୟରେ ଯେଉଁଭଳି ଭାବରେ ମଣି ରହିଲେ ଯେଉଁ ଶୋଭା ପାଏ ସେହିଭଳି ଭାବରେ ମଣି ଶୋଭା ପାଉଛନ୍ତି, ମହାମରକତ ଯଥା ମହାମରକତ ମଣି ରହିଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଦେବକୀସୁତ କହିଲେ କ'ଣ ନା, ବିଶ୍ୱନାଥ ଚକ୍ରପୀଠକୁ ଦେବକୀସୁତ କ୍ଷେତ୍ର ଜାତିରପି ଭଗବାନ ଷଡ଼ୈଶ୍ୱର ଯେ ପୁନଃପି ତତ୍ର ଗୋପଜାତି ସ୍ତ୍ରୀଣାଙ୍କ ମଧ୍ୟ ଅତି ଶୁଶୁ ହୁଏ। ଦେବକୀ ଦେବକୀ ହେଉଛନ୍ତି କ୍ଷତ୍ରିୟ ନା, ଏମାନେ କ୍ଷତ୍ରିୟ ବସୁଦେବ ଇତ୍ୟାଦି ଏମାନେ ସବୁ କ୍ଷତ୍ରିୟ, କ୍ଷତ୍ରିୟ ଜାତିରେ ହେଇକି ମଧ୍ୟ ସିଏ ହେଉଛନ୍ତି ଭଗବାନ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କର ରହିଛି, ତାତ୍ର ଗୋପଜାତି ସ୍ତ୍ରୀଣା, ସେ କ୍ଷତ୍ରିୟ ସ୍ତ୍ରୀମାନଙ୍କ ସହିତ ଲୀଳା କରୁନଥିଲେ, ଗୋପ ସ୍ତ୍ରୀମାନଙ୍କ ସହିତ ଲୀଳା କରୁଥିଲେ, ତେଣୁ ଅତି ସୁଶୁଭେ ଅତି ସୁନ୍ଦର ଦେଖାଯାଉଛନ୍ତି ସିଏ। ଏବଂ ଏଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ କହିଛନ୍ତି ଯେ ବସୁଦେବଙ୍କ ପତ୍ନୀ ଦେବକୀ ବ୍ୟତୀତ ମାତା ଯଶୋଦାଙ୍କର ମଧ୍ୟ ଏକ ନାମ ଥିଲା ଦେବକୀ, ଯଶୋଦାଙ୍କର ମଧ୍ୟ ଗୋଟିଏ ନାମ ଥିଲା ଦେବକୀ, ଆଦି ପୁରାଣରେ ବର୍ଣ୍ଣନା କରାଯାଇଛି, ଦ୍ୱେ ନାମ୍ନି ନନ୍ଦଭାର୍ଯ୍ୟା ଯଶୋଦା ଦେବକୀ ଚ, ନନ୍ଦପତ୍ନୀ ନନ୍ଦଭାର୍ଯ୍ୟା ଯଶୋଦାଙ୍କର ଦୁଇଟି ନାମ ଥିଲା, ଗୋଟେ ହେଉଛି ଯଶୋଦା ଆଉ ଗୋଟେ ହେଉଛି ଦେବକୀ, ତେଣୁ ଏଇଠି ଦେବକୀ ସୁତ କହିଲେ ଯଶୋଦାଙ୍କ ସୁତ ବୁଝେଇବ, ବା ଦେବକୀ ସୁତ କହିଲେ ସେ ମଧ୍ୟ ଦେବକୀଙ୍କର ସୁତ, କ୍ଷତ୍ରିୟ ଜାତିରେ ହେଲେ ମଧ୍ୟ କିନ୍ତୁ ଗୋପଜାତି ଗୋପ କନ୍ୟାମାନଙ୍କ ସହିତ ଗୋପ ସ୍ତ୍ରୀମାନଙ୍କ ସହିତ ନୃତ୍ୟ କରୁଛନ୍ତି, ବହୁତ ସୁନ୍ଦର ଦେଖାଯାଉଛନ୍ତି ସେ ରାସ ନୃତ୍ୟ, ବହୁତ ସୁନ୍ଦର ଶ୍ଳୋକ ଏଇଟା। ତତ୍ରାତି ଶୁଶୁଭେ ତାହି ଭଗବାନ ଦେବକୀ ସୁତ ମଧ୍ୟ ମଣିନାଙ୍ଗ ହୈମାନାଙ୍ଗ ମହାମରକତ ଯଥା, ଆମର ଭଗବତ ଗୀତାରେ ଗୋଟେ ଶ୍ଳୋକ ଅଛନ୍ତି ନବମ ଅଧ୍ୟାୟରେ, ସେଥିମଧ୍ୟ ଏଇ ଏଇ ଉଦାହରଣଟି ଦିଆଯାଇଛି, ପ୍ରଭୁପାଦ ମହାରାଜ ତାଙ୍କର ଶ୍ଳୋକର ଭାଷ୍ୟରେ ସେଇଟା କହିଛନ୍ତି, ନବମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କ'ଣ ସେ ଶ୍ଳୋକ ନା, ହେଉଛି କ'ଣ ସେ ଶ୍ଳୋକ, ସମୂହଂ ସର୍ବଭୂତେଷୁ ନହମେ ଦୋଷସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମହି ତେତେଷୁ ଚାପ୍ୟହଂ, ଭଗବଦ୍ଗୀତା ନବମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ ଏଇଟା କହିଛନ୍ତି, ନବମ ଅଧ୍ୟାୟ 29 ଶ୍ଳୋକ, ନବମ ଅଧ୍ୟାୟ ହେଉଛି ରାଜବିଦ୍ୟା ରାଜଗୃହ ଯୋଗ, ଏଥିରେ 34 ଶ୍ଳୋକ ଅଛନ୍ତି, 29 ଶ୍ଳୋକରେ ଏଇଟା କହିଛନ୍ତି, ଭଗବାନ ସମସ୍ତଙ୍କ ପ୍ରତି ସମାନ ହେଲେ ମଧ୍ୟ ଯିଏ ତାଙ୍କର ଭଜନ କରନ୍ତି ଭଗବାନ ତାଙ୍କୁ ତାଙ୍କର ଅଧିକ ପ୍ରିୟ ସେ ହେଇଯାଆନ୍ତି, ଯିଏ ଭଜନ୍ତି ତୁମା ଭକ୍ତ ମୈତେ ତେସୁ ଚାପ୍ୟ ମୈତେ ତେସୁ ଚାପ୍ୟ ହମ, ତେଣୁ ସେ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ ହେଇଯାଆନ୍ତି। ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି, ୱେନ୍ ଏ ଡାଇମଣ୍ଡ ଇଜ୍ ସେଟ୍ ଆନ୍ ଏ ଗୋଲ୍ଡେନ୍ ରିଙ୍ଗ ଇଟ୍ ଲୁକ୍ସ ଭେରି ନାଇସ୍, ଗୋଟେ ସୁନା ମୁଦିରେ ଯଦି ଗୋଟେ ମଣି ରଖାଗଲା ଡାଇମଣ୍ଡ ରଖାଗଲା ତାହେଲେ ବହୁତ ସୁନ୍ଦର ଦେଖାଯାଏ, ଦ ଗୋଲ୍ଡ ଇଜ୍ ଗ୍ଲୋରିଫାଏଡ୍ ଆଣ୍ଡ ଆଟ୍ ଦ ସେମ୍ ଟାଇମ୍ ଦ ଡାଇମଣ୍ଡ ଇଜ୍ ଗ୍ଲୋରିଫାଏଡ୍, ସୁନାଟା ତ ବହୁତ ସୁନ୍ଦର ଦେଖାଯାଏ ତା ସହିତ ମଣି ମଧ୍ୟ ବହୁତ ସୁନ୍ଦର ଦେଖାଯାଏ ବା ତା'ର ମହିମା ପ୍ରକାଶିତ ହୁଏ, ଦି ଲର୍ଡ ଆଣ୍ଡ ଦ ଲିଭିଂ ଏଣ୍ଟିଟି ଇଟର୍ନାଲି ଗ୍ଲିଟର ଆଣ୍ଡ ୱେନ୍ ଏ ଲିଭିଂ ଏଣ୍ଟିଟି ବିକମ୍ସ ଇନକ୍ଲାଇଣ୍ଡ ଟୁ ଦ ସର୍ଭିସ୍ ଅଫ୍ ଦ ସୁପ୍ରିମ୍ ଲର୍ଡ ହି ଲୁକ୍ସ ଲାଇକ୍ ଗୋଲ୍ଡ, ଯେତେବେଳେ ଭଗବାନ ଦି ଲର୍ଡ ଆଣ୍ଡ ଦ ଲିଭିଂ ଏଣ୍ଟିଟି ଇଟର୍ନାଲି ଗ୍ଲିଟର, ଭଗବାନଙ୍କର ଆମେ ଅଂଶ କିନ୍ତୁ ଭଗବାନଙ୍କର ଜ୍ୟୋତି ରହିଛି, ସେହିଭଳି ଭାବରେ ଜୀବମାନଙ୍କ ମଧ୍ୟ ଜ୍ୟୋତି ରହିଛି, କିନ୍ତୁ ଯେତେବେଳେ ଜଣେ ଜୀବ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଇଚ୍ଛା ପ୍ରକାଶ କରେ ସେତେବେଳେ ସେ ସୁବର୍ଣ୍ଣବେଳି ଦେଖାଯାଆନ୍ତି। ଦି ଲର୍ଡ଼ ଇଜ୍ ଡାଇମଣ୍ଡ, ଭଗବାନ ହେଉଛନ୍ତି ହୀରା। ଆଣ୍ଡ ସୋ ଦିସ୍ କମ୍ବିନେସନ୍ ଇଜ୍ ଭେରି ନାଇସ୍, ଅ ଲିଭିଂ ଏଣ୍ଟିଟି ଇନ୍ ଏ ପ୍ୟୋର ଷ୍ଟେଟ୍ ଆର୍ କଲ୍ଡ ଡିଭୋଟିଜ୍। ତେଣୁ ଏଇଭଳି ଭାବରେ ଭକ୍ତମାନେ ଯେତେବେଳେ ଭଗବାନ ସୁଯୁକ୍ତ ହୁଅନ୍ତି ସେତେବେଳେ ବର୍ଣ୍ଣନା କରାଯାଏ, ସେତେବେଳେ ସେମାନେ ବହୁତ ଶୋଭିତ ହୁଅନ୍ତି, ତାଙ୍କର ସ୍ୱଭାବ ପ୍ରକାଶ ପାଏ। ଆଉ ଯେତେବେଳେ ଭଗବାନଙ୍କର ସେବାରେ ନିଯୁକ୍ତ ନ ହୁଅନ୍ତି ସେତେବେଳେ ତାଙ୍କର ସବୁ ପ୍ରକାର କ'ଣ ତାଙ୍କର ସବୁ ଅଶୁଭତା ଦେଖାଯାଏ, ତାଙ୍କର ସ୍ୱଭାବ ଚାଲିଯାଏ। ବହୁତ ସୁନ୍ଦର ଶ୍ଲୋକ ଅଛନ୍ତି ଭାଗବତ ଏକାଦଶ ଦ୍ୱିତୀୟ ଅଧ୍ୟାୟ 36 ଶ୍ଲୋକରେ, ଏଇଟାକୁ କହିଛନ୍ତି କବି ନବଜଗନ୍ତର ଭିତରେ କବି କହିଛନ୍ତି ଯେ ଯେତେବେଳେ ରାଜା ନିମି ପଚାରିଛନ୍ତି ଯେ ଆମର କ'ଣ ସେୟଟା କ'ଣ ଏସବୁ ସେ ପଚାରିଛନ୍ତି, ସେହି ସମୟରେ ସେ କହିଛନ୍ତି, ଏସବୁ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ କହୁଛନ୍ତି, କାଇନ ବାଚା ମନସେନ୍ଦ୍ରିୟ ବୁଦ୍ଧ୍ୟାତ୍ମନାବାନ ଶ୍ରୁତ ସ୍ୱଭାବାତ୍ କରୋତି ଯତ୍ ସକଳଂ ପରସ୍ମୈ ନାରାୟଣ ଏତି ସମର୍ପୟେତ। ସବୁକିଛି ଭଗବାନଙ୍କୁ ସମର୍ପଣ କରିବେ, ଇଏ ହେଉଛି ଶ୍ରେଷ୍ଠ ଶ୍ରେୟ ବସ୍ତୁ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଭକ୍ତ ଯାହା କରୁଛନ୍ତି ସେ ଭକ୍ତିରେ ଲେଖା ହେଇଯିବ, ଯାହା କରୁଛନ୍ତି ଏମିତିକି ମୂତ୍ର ପୁରୁଷୋତ୍ସର୍ଗ ମୁଖ କ୍ଷାଳନ ଦନ୍ତ ଧାବନ ସ୍ନାନ ଦର୍ଶନ ଶ୍ରବଣ କଥନ ଆଦି ବ୍ୟାପାର ଭକ୍ତି ଅଙ୍ଗାଙ୍ଗୀ ଭାବେ ସିଏ ଏମିତିକି ଯେଉଁ ବାଥରୁମ୍ ଯାଉଛନ୍ତି ମୂତ୍ର ବିଷ୍ଠା ସେ ତ୍ୟାଗ କରୁଛନ୍ତି, ମୁଖ ପ୍ରକାରଣ କରୁଛନ୍ତି, ଦନ୍ତ ଧାବନ ବା ଦାନ୍ତ ବସୁଛନ୍ତି, ସ୍ନାନ କରୁଛନ୍ତି, ଦର୍ଶନ ଶ୍ରବଣ ସବୁ କଥା ଯେଉଁ ହେଉଛନ୍ତି ସବୁକିଛି ଭକ୍ତି ଭକ୍ତି ବ୍ୟାପାରରେ ହେଇଯିବ। ଭକ୍ତି ଦେଖନ୍ତୁ କେତେ ଉନ୍ନତ ସ୍ତରର କଥା। ଯେଉଁଭଳି ଭାବରେ କର୍ମୀଙ୍କର କର୍ମୀମାନେ ଯେଉଁମାନେ ଭଗବାନ ଦେବତାମାନେ ପୂଜା କରନ୍ତି ସ୍ୱର୍ଗ ଲୋକକୁ ଯିବା ପାଇଁ ତାଙ୍କର ସବୁକିଛି କର୍ମର ଅଙ୍ଗରେ ଯାଏ, ସେଇଭଳି ଭାବରେ ଇଏ ସବୁ ଯାହା କରୁଛନ୍ତି ସେସବୁ ଭକ୍ତିରେ ଯାଉଛି। ବହୁତ ସୁନ୍ଦର କଥା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ତେଣୁ ଭଗବାନ ସହିତ ଯୁକ୍ତ ହେଇଗଲେ ତାଙ୍କର ପ୍ରକୃତ ଶୋଭା ଆସିଯାଏ। ଗୋପୀମାନେ ସେଇଭଳି ଭାବରେ ଭଗବାନ ସହିତ ଯୁକ୍ତ ହେଇକି ସୁଶୋଭିତ ହେଉଛନ୍ତି। ତତ୍ରାତି ସୁଶୁଭେ ତାଭି ଭଗବାନ ଦେବକୀ ସୁଧ ମଧ୍ୟେ ମଣିନାଂ ହୈମାନାଂ ମହାମର୍କତ ଯଥା। ଯେଉଁଭଳି ଭାବେ ମହାମର୍କତ ମଣିର ଚାରିପଟେ ଯଦି ସୁନା ରହିଲା ଯେଉଁଭଳି ସୁନ୍ଦର ଦେଖାଯାଏ, ଯେମିତି ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ମୁଦି ସୁବର୍ଣ୍ଣ ମୁଦିରେ ରହିଛି ଯଦି ତା ଭିତରେ ଗୋଟେ ମଣି ରହିଗଲା ଯେତେ ସୁନ୍ଦର ଦେଖାଯାଏ, ସେଇଭଳି ଭାବରେ ଜୀବ ଭଗବାନଙ୍କ ସହିତ ସମ୍ପର୍କ ଏଇଭଳି ଭାବରେ ରହିଛନ୍ତି। ତେଣୁ 7 ଶ୍ଲୋକ କୁହାଯାଉଛି, ଏ ଶ୍ଲୋକର ଭାଷ୍ୟରେ ଏମିତି କହିଦେଲେ 7 ଶ୍ଲୋକ କୁହାଯାଉଛି, ପାଦ ନ୍ୟାସେ ଭୁଜବିଧୁତ ତିଭି ସସ୍ମିତେ ଭୂବିଳାସେ ଭଜନ ମଧ୍ୟେ ଚଳକୁଚପଟେ କୁଣ୍ଡଳୈ ଗଣ୍ଡଲୋକୈ ଲୋଳୈ ସ୍ୱିଦ୍ୟନ୍ ମୁଖ୍ୟ କବର ରସନା ଗ୍ରନ୍ଥୟ କୃଷ୍ଣବଧ୍ୟୋ ଗାୟନ୍ତ୍ୟସ୍ତଂ ତଡ଼ିତ ଇବ ତା ମେଘଚକ୍ରେ ବିରଜୁ। ଏସବୁଟି ଆମେ ଆସନ୍ତାକାଲି ପାଠ କରିବା। ଏଇଭଳି ଭାବରେ ପାଦ ନ୍ୟାସ ରାସଲୀଳା ଚାଲିଛନ୍ତି। ଆମର କଥା କହିବି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଠାକୁର କି ଜୟ ଗୌରବାନନ୍ଦେ ହରି ପ୍ରଳୟ ପୟୋ।